26:15 ପରବର୍ତ୍ତୀ ସମୟରେ ପାଉଲ ତାଙ୍କ ବନ୍ଧୁ ବର୍ଣ୍ଣବାଙ୍କ ସହ ଆନ୍ତିଓକ୍ୟ ମଣ୍ଡଳୀରେ ଶିକ୍ଷା ଦେବାକୁ ଗଲେ। ଦିନେ ମଣ୍ଡଳୀର ନେତାମାନଙ୍କ ସହ ଉପବାସ ଓ ପ୍ରାର୍ଥନା କରିଥିବା ସମୟରେ ପବିତ୍ର ଆତ୍ମା ସେମାନଙ୍କୁ କହିଲେ, ମୁଁ ଯେଉଁ କାମ ପାଇଁ ବର୍ଣ୍ଣବା ଓ ପାଉଲଙ୍କୁ ନିଯୁକ୍ତି କରିଅଛି ସେଥିପାଇଁ ତାଙ୍କୁ ପୃଥକୀକୃତ କର। ଈଶ୍ୱରଙ୍କର ଇଚ୍ଛା ଥିଲା ସେମାନେ ଯେଉଁଠାରେ ସୁସମାଚାର ପହଞ୍ଚି ନାହିଁ ସେଠାକୁ ଯାଆନ୍ତୁ। ତେଣୁ ମଣ୍ଡଳୀର ନେତା ଓ ପ୍ରାଚୀନମାନେ ତାଙ୍କ ଉପରେ ହସ୍ତାର୍ପଣ କରି ପ୍ରାର୍ଥନା କଲେ। ତହିଁରେ ସେମାନେ ବର୍ଣ୍ଣବା ଓ ପାଉଲଙ୍କୁ ଅପହଞ୍ଚି ସୁସମାଚାର ଘୋଷଣା କରିବାକୁ ପଠାଇଲେ। ଆଜି ମଧ୍ୟ ମଣ୍ଡଳୀ ସେପରି ସୁସମାଚାର ପାଇଁ ମିଶନେରୀ ମାନଙ୍କୁ ପ୍ରେରଣ କରିବା ଆବଶ୍ୟକ, କାରଣ ଯୀଶୁ କହିଲେ, ସମଗ୍ର ଜଗତକୁ ଯାଇ ସୁସମାଚାର ଘୋଷଣା କର।